ആകാശവാണി ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମହାକାଶ କ୍ଷେତ୍ରରେ ସଂସ୍କାର ଦ୍ୱାରା ଦେଶର ଯୁବବର୍ଗ ବହୁ ପରିମାଣରେ ଉପକୃତ ହୋଇଛନ୍ତି ବୋଲି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆକାଶବାଣୀର ମନ୍ କି ବାତ୍ରେ ବର୍ଷାଜଳ ସଂରକ୍ଷଣ ଏବଂ ଚାରାରୋପଣ ପାଇଁ ସମସ୍ତଙ୍କୁ ଦେଲେ ଆହ୍ୱାନ। ଭାରତ ଶ୍ରୀଲଙ୍କା ନୌ ଅଭ୍ୟାସରେ ସାମିଲ ହେବା ପାଇଁ ଆଇଏନ୍ଏସ୍ ମୁମ୍ବାଇ ଆସନ୍ତାକାଲିଠାରୁ ଆରମ୍ଭ କରିବ ଯାତ୍ରା। ଆସନ୍ତା 29 ତାରିଖରେ ଜାତୀୟ କ୍ରୀଡ଼ା ଦିବସ ପାଳନ କରିବାକୁ ଆହ୍ୱାନ ଦେଲେ ବିଭାଗୀୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ। ଇଣ୍ଡୋନେସିଆରେ ଆକସ୍ମିକ ବନ୍ୟା ଏବଂ ଭୂସ୍କଳନ ଯୋଗୁଁ 7 ଜଣଙ୍କର ମୃତ୍ୟୁ ଏବଂ ଆଗାମୀ 2026 ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିବ ଭାରତୀୟ ସର୍ଫିଂ ଦଳ। ମହାକାଶ କ୍ଷେତ୍ରରେ ସଂସ୍କାର ଦ୍ୱାରା ଦେଶର ଯୁବବର୍ଗ ବହୁ ପରିମାଣରେ ଉପକୃତ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ 23 ତାରିଖରେ ଦେଶବାସୀ ପ୍ରଥମ ଜାତୀୟ ମହାକାଶ ଦିବସ ପାଳନ କରିଛନ୍ତି। ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ 3ର ସଫଳ ଅବତରଣ ଭାରତକୁ ବିଶ୍ୱରେ ପ୍ରଥମ ରାଷ୍ଟ୍ର ଭାବେ ମାନ୍ୟତା ପ୍ରଦାନ କରିଛି। ମହାକାଶ ଇକୋସିଷ୍ଟମ ଅଧିକ ଗତିଶୀଳ ହୋଇଛି। ଦେଶର ଯୁବବର୍ଗ ଉପଯୁକ୍ତ ସୁଯୋଗ ଏବଂ ମାର୍ଗଦର୍ଶନ ଖୋଜୁଛନ୍ତି ବୋଲି ସେ ଏହି ଅବସରରେ ଉଲ୍ଲେଖ କରିଛନ୍ତି। ଯୁବବର୍ଗଙ୍କ ଅଭିଜ୍ଞତା ଏବଂ ଉତ୍ସାହ ଦେଶ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ଏକତ୍ରିତ ଭାବନାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି। ହର୍ ଘର୍ ତ୍ରିରଙ୍ଗା ଅଭିଯାନ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଜାମ୍ମୁ କାଶ୍ମୀରର ରିଆସିଠାରେ ସର୍ବୋଚ୍ଚ ରେଳ ସେତୁ ଚେନ୍ନା ପୋଲ ଉପରେ 750 ମିଟର ଲମ୍ବ ଏକ ତ୍ରିରଙ୍ଗା ଶୋଭାଯାତ୍ରା ବାହାରିଥିଲା। ଅରୁଣାଚଳ ପ୍ରଦେଶର ପୂର୍ବ କାମେଙ୍ଗ ଜିଲ୍ଲାରେ 600 ଫୁଟ ଲମ୍ବର ତ୍ରିରଙ୍ଗା ଶୋଭାଯାତ୍ରା ମଧ୍ୟ ଦେଶବାସୀଙ୍କର ଯୋଗଦାନ ପ୍ରତିପାଦନ କରିଥିଲା। ଏହି ଅଭିଯାନରେ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ବହୁସଂଖ୍ୟାରେ ସାମିଲ ହୋଇ ଏହାକୁ ଏକ ସାମାଜିକ ପର୍ବରେ ପରିଣତ କରିଥିଲେ। ଦେଶକୁ ଏକତାର ସୂତ୍ରରେ ବାନ୍ଧିବାରେ ଏହା ଏକ ପ୍ରକୃଷ୍ଟ ଉଦାହରଣ ସୃଷ୍ଟି କରିଥିଲା। ମଣିଷ ଏବଂ ପଶୁଙ୍କ ମଧ୍ୟରେ ବନ୍ଧନ ସମ୍ପର୍କରେ ଆଲୋଚନା କରିବାକୁ ଯାଇ ପ୍ରଧାନମନ୍ତ୍ରୀ ଆସାମର ତିନିସୁକିଆ ଜିଲ୍ଲାର ବାରେକୁରୀ ଗ୍ରାମର ଗ୍ରାମବାସୀଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ପଶୁ ସମ୍ପଦ ସୁରକ୍ଷା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଥିଲେ। ଆବର୍ଜନାରୁ କଳାକୃତି ତିଆରି ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ଝାବୁଆ ସଫେଇ କର୍ମଚାରୀଙ୍କ ବିଷୟରେ ଆଲୋଚନା କରିଥିଲେ। ବର୍ଷାଜଳ ସଂରକ୍ଷଣ ଏବଂ ଗୋଟିଏ ବୃକ୍ଷ ମା'ଙ୍କ ପାଇଁ ଅଭିଯାନରେ ଅଧିକରୁ ଅଧିକ ସାମିଲ ହେବାକୁ ସେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ସୁସ୍ଥ ରହିବାକୁ ହେଲେ ଖାଦ୍ୟପେୟ ଏବଂ ଜୀବନଶୈଳୀ ପ୍ରତି ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଫିଟ୍ ଇଣ୍ଡିଆ ଅଭିଯାନ ସମ୍ପର୍କରେ ଜନସଚେତନତା ବୃଦ୍ଧି ପାଇଁ ସେ ଆହ୍ୱାନ ଦେଇଛନ୍ତି। ସୁସ୍ଥ ରହିବା ପାଇଁ ବୟସ ଏବଂ ଶ୍ରେଣୀ ନିର୍ବିଶେଷରେ ଦେଶବାସୀ ଯୋଗକୁ ଆପଣେଇବା ଏକ ସଫଳତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମିଲେଟ୍ ପ୍ରସ୍ତୁତ ଖାଦ୍ୟପଦାର୍ଥ ଏ ଦିଗରେ ବିଶେଷ ସହାୟତା ପ୍ରଦାନ କରିଥାଏ ବୋଲି ସେ କହିଛନ୍ତି। ଆସନ୍ତା ମାସରେ ସମଗ୍ର ଦେଶରେ ପୋଷଣ ମାସ ପାଳନ କରାଯିବ। ଶିଶୁଙ୍କ ପୋଷଣକୁ ପ୍ରାଥମିକତା ଦିଆଯାଉଛି ବୋଲି ସେ କହିଛନ୍ତି। ପ୍ୟାରିସ୍ ଅଲମ୍ପିକ୍ସ ଖେଳାଳିଙ୍କୁ #4 ଜରିଆରେ ପ୍ରୋହାହିତ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆଗାମୀ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ, ଓନମ୍, ମିଲାଦ୍ ଉନ୍ ନବୀ ଏବଂ ତେଲୁଗୁ ଭାଷା ଦିବସ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ ନୌବାହିନୀର ଯୁଦ୍ଧ ଜାହାଜ ଆଇଏନ୍ଏସ୍ ମୁମ୍ବାଇ ଆସନ୍ତାକାଲିଠାରୁ ତିନିଦିନିଆ ଗସ୍ତ କାର୍ଯ୍ୟକ୍ରମରେ କଲମ୍ବୋରେ ପହଞ୍ଚବ। ଏହି ଜାହାଜକୁ ଆନୁଷ୍ଠାନିକ ଭାବେ ଶ୍ରୀଲଙ୍କା ନୌବାହିନୀ ସ୍ୱାଗତ କରିବ। ସୂଚନାଯୋଗ୍ୟ ଆଇଏନ୍ଏସ୍ ମୁମ୍ବାଇ ଯୁଦ୍ଧ ଜାହାଜ ଭାରତୀୟ ନୌବାହିନୀରେ 2001 ମସିହା ଜାନୁଆରୀ 22 ତାରିଖରେ ଯୋଗ ଦେଇଥିଲା। ଗତବର୍ଷ ଡିସେମ୍ବର 8 ତାରିଖରେ ଏହି ଜାହାଜକୁ ପୁଣି ବିକଶିତ କରାଯାଇ ବିଶାଖାପାଟଣାର ପୂର୍ବ ନୌକମାଣ୍ଡରେ ସାମିଲ କରାଯାଇଥିଲା। ପ୍ରଥମଥର ପାଇଁ ଆଇଏନ୍ଏସ୍ ମୁମ୍ବାଇ ଶ୍ରୀଲଙ୍କା ଯିବ। ଏଥିସହିତ ଶ୍ରୀଲଙ୍କାକୁ ଗସ୍ତ କରୁଥିବା ଭାରତୀୟ ନୌବାହିନୀ ଏହା ଅଷ୍ଟମ ଜାହାଜ ହେବ। ତିନିଦିନ ରହଣି ଅବସରରେ ଆଇଏନ୍ଏସ୍ ମୁମ୍ବାଇ ଶ୍ରୀଲଙ୍କା ନୌବାହିନୀର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବ। ଏହି କାର୍ଯ୍ୟକ୍ରମ ମଧ୍ୟରେ କ୍ରୀଡ଼ା, ଯୋଗ, ଉପକୂଳ ସଫେଇ କାର୍ଯ୍ୟକ୍ରମ ଆଦି ରହିଛି। ଆଇଏନ୍ଏସ୍ ମୁମ୍ବାଇ ଆସନ୍ତା 29 ତାରିଖ ଦିନ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବ। କେରଳ ଚଳଚ୍ଚିତ୍ର ଜଗତର ବରିଷ୍ଠ ନିର୍ଦ୍ଦେଶକ ତଥା ରାଜ୍ୟ ଚିଲାଚରା ଏକାଡେମୀର ଅଧ୍ୟକ୍ଷ ରଣଜିତ୍ ବାଲକ୍ରିଷ୍ଣନ୍ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ଆଜି ସକାଳେ ପ୍ରଦାନ କରିଛନ୍ତି। ଗତ 2009 ମସିହାରେ ଶ୍ରୀ ବାଲକ୍ରିଷ୍ଣନ୍ଙ୍କ ବିରୁଦ୍ଧରେ ବଙ୍ଗୀୟ ଅଭିନେତ୍ରୀ ଶ୍ରୀଲେଖା ମିତ୍ର ଅସଦାଚରଣ ଅଭିଯୋଗ ଆଗତ କରିଥିଲେ। ଜଷ୍ଟିସ୍ ହେମା କମିଟି ଏହାର ତଦନ୍ତ କରିଥିଲେ। କମିଟି ତାଙ୍କ ରିପୋର୍ଟରେ ମାଲାୟାଲମ୍ ଚଳଚ୍ଚିତ୍ର ଜଗତରେ କାମ କରୁଥିବା ମହିଳାଙ୍କୁ ଅସଦାଚରଣ ହେଉଥିବା ନେଇ ଉଲ୍ଲେଖ କରିଥିଲେ। ଗତ ସପ୍ତାହରେ ଏହି ରିପୋର୍ଟ ସାର୍ବଜନୀନ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଶ୍ରୀ ବାଲକ୍ରିଷ୍ଣନ୍ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ସେହିଭଳି ଅନ୍ୟ ଜଣେ ମହିଳା ଅଭିନେତ୍ରୀଙ୍କ ଅଭିଯୋଗ ଆଧାରରେ ମାଲାୟାଲମ୍ ଚଳଚ୍ଚିତ୍ର ଅଭିନେତା ସଂଘର ସାଧାରଣ ସମ୍ପାଦକ ସିଦ୍ଦିକି ମଧ୍ୟ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆସନ୍ତା 29 ତାରିଖ ଦିନ ଦେଶବ୍ୟାପୀ ଜାତୀୟ କ୍ରୀଡ଼ା ଦିବସ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି। ଭାରତକୁ ଏକ ସୁସ୍ଥ ଦେଶ ଭାବେ ଗଢ଼ିତୋଳିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଆହ୍ୱାନକୁ ସେ ଦୋହରାଇଛନ୍ତି। ପ୍ରତ୍ୟେକ ଭାରତୀୟ ନିଜକୁ ସୁସ୍ଥ ଏବଂ ସବଳ ରଖିବାର ଦାୟିତ୍ୱ ନେଇ ସୁସ୍ଥ ଭାରତ ଅଭିଯାନକୁ ଆଗେଇ ନେବା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି। ଜାତୀୟ କ୍ରୀଡ଼ା ଦିବସ ଆମ ଦେଶର କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା କ୍ରୀଡ଼ାବିତ୍ମାନଙ୍କୁ ସମ୍ମାନ ଜଣାଇବାର ସହିତ କ୍ରୀଡ଼ା ମାଧ୍ୟମରେ କିପରି ସୁସ୍ଥ ଏବଂ ସନ୍ତୁଳିତ ଜୀବନଯାପନ କରାଯାଇପାରିବ ସେ ବିଷୟରେ ସଚେତନ ହେବାର ଏକ ଅବସର ବୋଲି ସେ କହିଛନ୍ତି। ଇଣ୍ଡୋନେସିଆର ଉତ୍ତର ମାଲୁକୁ ପ୍ରଦେଶରେ ଆକସ୍ମିକ ବନ୍ୟା ଏବଂ ଭୂସ୍କଳନ ଯୋଗୁଁ 7 ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ 2 ଜଣ ଆହତ ହୋଇଥିବା ବେଳେ ବହୁ ଲୋକ ନିଖୋଜ ଥିବା ଆଶଙ୍କା କରାଯାଉଛି। ପ୍ରବଳ ବର୍ଷା ଯୋଗୁଁ ସେଠାରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ସେନାବାହିନୀ ସହ ପୁଲିସ୍ ଓ ସ୍ଥାନୀୟ କର୍ମଚାରୀ ସାମିଲ ହୋଇଛନ୍ତି। ବିପର୍ଯ୍ୟୟ ପରିଚାଳନା କର୍ମଚାରୀ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଏବଂ ରିଲିଫ୍ ଯୋଗାଣ ମଧ୍ୟ ଆରମ୍ଭ ହୋଇଛି। ଲେବାନନରେ ହିଜବୁଲ୍ଲା ଉପରେ ଇସ୍ରାଏଲ୍ ସେନାଙ୍କ ଆକ୍ରମଣ ପରେ ଇସ୍ରାଏଲ୍ର ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍ ଗାଲାଙ୍କ ଦେଶରେ 48 ଘଣ୍ଟା ପାଇଁ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି। ଆଜି ସକାଳେ ଇସ୍ରାଏଲ୍ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ପକ୍ଷରୁ ଜନସମାଗମ ଉପରେ ପ୍ରତିବନ୍ଧକ ଲଗାଯିବା ସହ ସମ୍ଭେଦନଶୀଳ ସ୍ଥାନଗୁଡ଼ିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଭାରତୀୟ ସମୟ ସକାଳ 8:30 ଏହା ଲାଗୁ ହୋଇଛି। ଉତ୍ତର ଇସ୍ରାଏଲ୍ ଉପରେ 320 ରକେଟ୍ ମାଡ଼ ଏବଂ ଡ୍ରୋନ୍ ମାଧ୍ୟମରେ ବିସ୍ଫୋରକ ସାମଗ୍ରୀ ପକାଯିବା ନେଇ ହିଜବୁଲ୍ଲା ନିଜକୁ ଦାୟୀ ଘୋଷଣା କରିବା ପରେ ଇସ୍ରାଏଲ୍ ଏହି ପ୍ରତିରକ୍ଷାତ୍ମକ ପଦକ୍ଷେପ ଗ୍ରହଣ କରିଛି। ଲୋକପ୍ରିୟ ମେସେଜିଂ ଆପ୍ ଟେଲିଗ୍ରାମ୍ର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପାଭେଲ୍ ଡୁରୋଭ୍ଙ୍କୁ ପ୍ୟାରିସ୍ର ଲି ବୁର୍ଗେଟ୍ ବିମାନ ବନ୍ଦରରୁ ଗତକାଲି ଗିରଫ କରାଯାଇଛି। ଫ୍ରାନ୍ସ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଆପ୍ ସହିତ ଜଡ଼ିତ ଅପରାଧ ଆଧାରରେ ଜାରି ୱାରେଣ୍ଟ ବଳରେ ତାଙ୍କୁ ଗିରଫ କରାଯାଇଛି। ଏହି ଆପ୍ ମାଧ୍ୟମରେ ଅପରାଧିକ କାର୍ଯ୍ୟକଳାପକୁ ପ୍ରୋହାହନ ଦିଆଯାଉଥିବାର ଅଭିଯୋଗ ରହିଛି। ଡୁରୋଭ୍ଙ୍କ ଗିରଫ ପରେ ଫ୍ରାନ୍ସରେ ଥିବା ରୁଷୀୟ ଦୂତାବାସ ପକ୍ଷରୁ ଏନେଇ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି। କୋଲକାତାର ଆର୍ଜିକର ମେଡିକାଲ କଲେଜ ଓ ହସ୍କିଟାଲରେ ଆର୍ଥିକ ଅନିୟମିତତା ଅଭିଯୋଗ ମାମଲାରେ ସିବିଆଇ ଆଜି 15 ସ୍ଥାନରେ ତଦନ୍ତ କରିଛି। କଲେଜର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ସନ୍ଦୀପ ଘୋଷଙ୍କୁ ତାଙ୍କ ବାସଭବନରେ ମଧ୍ୟ ଜେରା କରିଛି। ସିବିଆଇ ସହିତ କେନ୍ଦ୍ରୀୟ ଦଳ ଏବଂ କୋଲକାତା ପୁଲିସ୍ ଏହି ତଦନ୍ତରେ ସାମିଲ ହୋଇଛନ୍ତି। ସିବିଆଇର ଅନ୍ୟ ଏକ ଦଳ କଲେଜର ବର୍ତ୍ତମାନର ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷଙ୍କୁ ପଚରାଉଚରା କରୁଛି। ଏହି ଘଟଣାରେ ହସ୍କିଟାଲର ଅନ୍ୟ କେତେଜଣ ପୂର୍ବତନ ତଥା ବର୍ତ୍ତମାନର ଅଧିକାରୀଙ୍କୁ ମଧ୍ୟ ପଚରାଉଚରା କରାଯାଉଥିବା ଜଣାପଡ଼ିଛି। ଭାରତର ପ୍ରମୁଖ ଜୁନିୟର ବ୍ୟାଡ୍ମିଣ୍ଟନ ଖେଳାଳି ତନ୍ୱି ପତ୍ରୀ 15 ବର୍ଷରୁ କମ୍ ଏସୀୟ ବ୍ୟାଡ୍ମିଣ୍ଟନ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାରେ ଟାଇଟଲ ବିଜୟୀ ହୋଇଛନ୍ତି। ଚୀନ୍ର ଚେଙ୍ଗୋଡୁଠାରେ ଚାଲିଥିବା ଏସୀୟ 15 ବର୍ଷରୁ କମ୍ ଏବଂ 17 ବର୍ଷରୁ କମ୍ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ରେ ତନ୍ୱି ପତ୍ରୀ ଭିଏତନାମର ଏନ୍ଗୁଏନ୍ ଥି ଥୁ ହୁଏଝେନ୍ଙ୍କୁ 22-20, 21-11 ପଏଣ୍ଟରେ ପରାସ୍ତ କରିଛନ୍ତି। ଅନ୍ୟପକ୍ଷରେ 17 ବର୍ଷରୁ କମ୍ ବାଳକ ଏକକ ବର୍ଗରେ ଭାରତର ଘନ ଦତ୍ତୁ ପରାସ୍ତ ହୋଇଛନ୍ତି। ସେମିଫାଇନାଲ୍ ପର୍ଯ୍ୟାୟରେ ଦତ୍ତୁଙ୍କୁ ଇଣ୍ଡୋନେସିଆର ପ୍ରତିଯୋଗୀ ହରାଇ ଦେଇଛନ୍ତି। ତେବେ ଘନ ଦତ୍ତୁ ଏହି ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କରିଛନ୍ତି। ଆଗାମୀ 2026 ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ସର୍ଫିଂ ଦଳ ପ୍ରଥମଥର ପାଇଁ ଅଂଶଗ୍ରହଣ କରିବ। ଯୋଗ୍ୟତା ପର୍ଯ୍ୟାୟରେ ଉଭୟ ପୁରୁଷ ଏବଂ ମହିଳା ଦଳ ଆବଶ୍ୟକ ମାନ୍ୟତା ପଏଣ୍ଟ ହାସଲ କରି ଆଗାମୀ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ନିଜର ସ୍ଥାନ ପକ୍କା କରିଛି। ଏ ସମ୍ପର୍କରେ ସୂଚନା ଦେଇ ଭାରତୀୟ ସର୍ଫିଂ ଫେଡେରେସନର ସଭାପତି ଅରୁଣ ବାସୁ କହିଛନ୍ତି, ଭାରତ ପାଇଁ ଏହା ଏକ ଐତିହାସିକ ସଫଳତା। ମହାକାଶ କ୍ଷେତ୍ରରେ ସଂସ୍କାର ଦ୍ୱାରା ଦେଶର ଯୁବବର୍ଗ ବହୁ ପରିମାଣରେ ଉପକୃତ ହୋଇଛନ୍ତି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆକାଶବାଣୀର ମନ୍ କି ବାତ୍ରେ ବର୍ଷାଜଳ ସଂରକ୍ଷଣ ଏବଂ ଚାରା ରୋପଣ ପାଇଁ ସମସ୍ତଙ୍କୁ ଦେଲେ ଆହ୍ୱାନ। ଆସନ୍ତା 29 ତାରିଖରେ ଜାତୀୟ କ୍ରୀଡ଼ା ଦିବସ ପାଳନ କରିବାକୁ ଆହ୍ୱାନ ଦେଲେ ବିଭାଗୀୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ। ଇଣ୍ଡୋନେସିଆରେ ଆକସ୍ମିକ ବନ୍ୟା ଏବଂ ଭୂସ୍କଳନ ଯୋଗୁଁ 7 ଜଣଙ୍କର ମୃତ୍ୟୁ ଏବଂ ଆଗାମୀ 2026 ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିବ ଭାରତୀୟ ସର୍ପିଂ ଦଳ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।